ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆଇଜ ଫେରଘାଏ ଖୋଲାଗଲା। ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କେ ନିଆଗଲା ସବୁ ଅଳଙ୍କାର। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁଙ୍କର ଆଇଜ ହେଉଛି ଅଧର୍ପଣା ନୀତି। ଆଇବା କାଲି ହେବା ନୀଳାଦ୍ରୀ ବିଜେ। ଆଇବା ଶନିବାର ଦିନ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଲ ବାହାର କରବାରକେ ଏନ୍ଟିଏ କେ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆଉର୍ ସମ୍ବଲପୁର ରେଲ ଫ୍ଲାଏଓଭର ଲାଗି 288,61,00,000 ଟଙ୍କା ମଞ୍ଜୁର କଲା ରେଲ ମନ୍ତ୍ରଣାଳୟ। ଏଥର ପୂରା ଖବର। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆଜି ଫେରଘାଏ ଖୋଲାଯାଇଛି। ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ ସକାଳର 9:51 ରତ୍ନଭଣ୍ଡାର ଭିତରକେ ଯାଇଥିଲେ। ଏଥିଲାଗି ଶ୍ରୀମନ୍ଦିର ଭିତରକେ ସକାଳର 8 ସର୍ବସାଧାରଣ ଭକ୍ତଙ୍କର ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଏ ବାବଦେ ସୂଚନା ଦେଇକରି କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ଯେ ପାଖାପାଖି 7.5 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ଉତ୍ରୁ ରତ୍ନଭଣ୍ଡାର ଭିତରୁ ସବୁ ଅଳଙ୍କାରକେ ଖଟ ସେଜ ଘରେ ତିଆରି ହୋଇଥିବାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କେ ନିଆଯାଇଛି। ଏଏସ୍ଆଇର ସ୍ୱତନ୍ତ୍ର ବୈଷୟିକ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରବାର କାର୍ଯ୍ୟସୂଚୀ ରହିଛି। ଏଏସ୍ଆଇର ଅନୁଧ୍ୟାନ ଶେଷ ହେବା ଋତୁ ଭିତର ରତ୍ନଭଣ୍ଡାର ମରାମତି ନେଇକରି ଶ୍ରୀମନ୍ଦିର ପ୍ରଶାସନ ତରଫୁ ଦରକାରୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍। ସିଆଡ଼େ ଭିତର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ବାବଦେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ପହେଲା ସବୁ ଅଳଙ୍କାର ସ୍ଥାନାନ୍ତରଣ ହେବା ଆର୍ ଏଏସ୍ଆଇର ଯାଞ୍ଚ ଉତ୍ରୁ ଭିତର ରତ୍ନଭଣ୍ଡାର ଥି ଗୁପ୍ତ ସୁଡ଼ଙ୍ଗ ରହିଛି କି ନାହିଁ ସେଟା ସ୍ୱଷ୍ଟ ହେବା। ସେ କହିଛନ୍,
ପୂର୍ବ ପ୍ରଥା ଅନୁସାରେ ଆଜି ସେଠାରେ ସମସ୍ତ ଗହଣା ଏବଂ ମୂଲ୍ୟବାନ ସାମଗ୍ରୀ ଖଟସିଜ ଘରେ ରଖା ହୋଇସାରିଲା ପରେ ସେ ଖଟସିଜ ଘର ଆଇରନ୍ କବାଟକୁ ଲକ୍ କରାଯିବ, ସିଲ୍ କରାଯିବ ଏବଂ ତାର ଚାବି ଆମର ଯେଉଁ ଜଗନ୍ନାଥ ଟେମ୍ପଲ ରୁଲ୍ସ ଅନୁସାରେ ଗଭର୍ଣ୍ଣମେଣ୍ଟ ଟ୍ରେଜେରୀରେ ମୁଖ୍ୟ ପ୍ରଶାସକ ଦାଖଲ କରିବେ। ତେଣୁ ଆମେ ପ୍ରାର୍ଥନା କରିବା, ଏହି ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଏ ମହାପ୍ରଭୁଙ୍କ ଉପରେ ସୁରୁଖୁରୁରେ ଚାଲୁ ଆଗକୁ, ଏଟା ମାତ୍ର ଆରମ୍ଭ ହେଲା। ତୁଡ଼ଙ୍ଗ ଅଛି କି ନାହିଁ, ଆଉ କୌଣସି ସେଠି ଗୁପ୍ତ ଜିନିଷ ବାଟ ଅଛି କି ନାହିଁ, ସେ ସବୁ ଆପଣଙ୍କର ଭିତର ରତ୍ନଭଣ୍ଡାର ଖାଲି ହୋଇସାରିଲା ପରେ ଏଏସ୍ଆଇ ତାଙ୍କର ହାଇ ସୋଫିଷ୍ଟିକେଟେଡ୍ ଇନ୍ଷ୍ଟ୍ରୁମେଣ୍ଟ ଦ୍ୱାରା ସ୍କାନିଂ କରିକି, ଲେଜର ସ୍କାନିଂ କରିକି ଆମକୁ ସବୁ ସୂଚନା ଦେବେ, ସବୁ ଜିନିଷ ସେତେବେଳକୁ ଜଣାପଡ଼ିଯିବ।
ଇନ ଜଣେଇ ଦିଆଯାଇପାରେ ଯେ ଦୀର୍ଘ 46 ଉତ୍ରୁ ଗଲା 14 ଦିନ ବାହାର ଆର୍ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ଆଇଜ ଦ୍ୱାଦଶୀ ତିଥିଟି ରଥେ ବିରାଜମାନ କରୁଥିବାର ମହାପୁରୁମାନଙ୍କୁ ଅଧରପଣା ନୀତି କରାଯାଉଛି। ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ଋତୁ ଶ୍ରୀଜୀଉମାନଙ୍କର ଅଧର ଉଚା ହାଡ଼ିକେ ରଥ ଉପରେ ସ୍ୱତନ୍ତ୍ର ପଣା ଭୋଗ କରାଯିବାର ସହିତ ଏଇଟାକେ ଭଙ୍ଗାଯିବାର ବିଧି ରହିଛି। ତିନି ମହାପ୍ରଭୁଙ୍କଠାରେ 9 ମାଟି ହାଣିଥି ଅଧର୍ପଣା ଲାଗିହେବା। ଭୋଗ ଉତାରୁ ହାଣିମାନଙ୍କେ ଭାଙ୍ଗିକରି ଚଣ୍ଡୀ ଚାମୁଣ୍ଡା ଅଶ୍ୱରୀଙ୍କର ଉଦ୍ଦେଶ୍ୟ ଏ ପଣାକେ ଉତ୍ସର୍ଗ କରାଯିବାର ବିଧି ରହିଛି। ଏ ନୀତିକେ ସୁରୁଖୁରୁଥି ସାରବାର ଲାଗି ପ୍ରଶାସନ ତରଫୁ ବ୍ୟବସ୍ଥା କରାଯାଇଛି। ଧାରିଜ କାର୍ଯ୍ୟସୂଚୀ ଅନୁସାରେ ରାତି 8 ତକ ଅଧର୍ପଣା ନୀତି ଶେଷ ହେବା। ରାତି 9 ମହାସ୍ନାନ ଆର୍ 10 ଶ୍ରୀଜୀଉଙ୍କର ମୈଲମ ଆର୍ ବେଶ ଅନୁଷ୍ଠିତ ହୋଇକରି ସନ୍ଧ୍ୟା ଆଳତୀ କରାଯିବା। ରଥ ଉପରେ ମହାପୁରୁମାନଙ୍କୁ ଦର୍ଶନ କରିବାର ଲାଗି ଆଇଜଭିଲ ପୁରୀନ ବହୁତ ଭିଡ଼ ହୋଇଛି। ସିଆଡ଼େ ଆଇବା କାଲି ମହାପୁରୁମାନଙ୍କର ନୀଳାଦ୍ରୀ ବିଜେ ହେବା। ଏ ଶିକ୍ଷାବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମ ଥି 3 ଖେପ ନାଁ ଲେଖା ଆଜିଠାନୁ ମୂଲ ହୋଇଛି। ଛୁଟି ଦିନ ଛଡ଼ା ଆଇବା 22 ତକ ଏ ପ୍ରକ୍ରିୟା ଜାରି ରହିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। 3 ଖେପ ନାଁ ଲେଖା ଲାଗି ମୋଟ 44,060 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍। ରାଜ୍ୟ ଆହାର ଯୋଜନା ବନ୍ଦ ନାହିଁ ହୁଏ ବୋଲି ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଆଜି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଅଚାନକ ଯାଇକରି ଆହାର କେନ୍ଦ୍ର ବାବଦେ ଲୋକମାନଙ୍କ ସାଙ୍ଗେ ଆଲୋଚନା କରିବା ଋତୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇକରି କହିଛନ୍ତି ଯେ ଆହାରର ନାଁ ବଦଳାଯିବାର ବାବଦେ ପଛେ ସମୀକ୍ଷା କରାଯିବା। ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାବାର ଲାଗି ଆହାର କେନ୍ଦ୍ରମାନଙ୍କେ ଖାଦ୍ୟ ଦେଉଛନ୍। ସେବା ମନୋଭାବ ରଖିକରି ଖାଦ୍ୟ ବାଣ୍ଟବାରକେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍। ଆପଣମାନେ ବାକି ଖବର ଶୁଣିପାରିବେ ଏ ସୂଚନା ଉତ୍ରୁ।
ଅବ ଆଏଗା ଦେଶ ମେ ନ୍ୟାୟ କା ନୟା ଦୌର, दंड नहीं अब न्याय पर होगा सबका जोर विकसित भारत का ये है नया अध्याय सबसे समान व्यवहार मिलेगा सबको न्याय सरल है सुलभ है पारदर्शी तकनीकी युक्त है और है स्वदेशी इसमें है महिलाओं बुजुर्गों का सम्मान शामिल है इसमें जन जन की आन साथ इसके चलने का देश पर चढ़ा जुनून ये है आजाद भारत के अपने कानून।
सुप्रीम कोर्ट न आज नीट यूजी प्रवेशिका परीक्षा थी अनियमितता मामलार आवेदन मान शुणी होइछे। सर्वोच्च न्यायालय आय 20 तारीख शनिवार दिन 12 बजे तक नीट यूजी प्रवेशिका परीक्षा फल वेबसाइट थी बाहर करबार लागि जातीय परीक्षण संस्था एनटीए की निर्देश दैछन। प्रधान विचारपति जस्टिस डीवाई चंद्रचूड़ जस्टिस जेबी परदीवाला आर जस्टिस मनोज मिश्रा को नेगिरि गठित खंडपीठ ए बाबदे 40 नु अधिक मामलार एकासंगे शुणी करिकरि इ निर्देश दैछन। सहरवारी आर परीक्षा केन्द्र वारी परीक्षा फल बाहर करबारके निर्देशनामाथि कहुआई इन जनई दिया जाई पारे जे आघनु इ मामलाथि सीबीआई तदंत जारी रही। सुप्रीमकोर्ट न गला 11 तारीख दिन इ मामलार शुणी करिकरि सबु पक्ष के सत्यपाठ दाखल करबा लागि निर्देश देथिले। प्रस्तावित संबलपुर रेल फ्लाईओवर प्रकल्प लागि रेल मंत्रणालय तरफ 288.61 कोटी टंका मंजूर करा जायछि। इताके नेकरि पूर्वतट रेलवे तरफ सूचना मिलिछि। मिलिथिबार सूचना अनुसार संबलपुर रेल स्टेशन नु संबलपुर सिटी रेल स्टेशन भितरे 8.1 किलोमीटर लंबा इ फ्लाईओवर तयार करा जिबा। इ फ्लाईओवर संबलपुर के आसुथिबार ट्रेन मानकर चलाचल के सहज करबा। इथिलागि टिटलागढ़ झारसुगुड़ा आर भुवनेश्वर आडे जास करुथिबार यात्रीवाही ट्रेन चलाचल रो मान बढ़वा बोली रेलवे तरफ कहा जायछि। खोर्धा बलांगीर रेलपथर संप्रसारण लागि जमी अधिग्रहण बाबदे गोटे समीक्षा बैठक भुवनेश्वर लोकसेवा भवन होइ बैठक थी राजस्व और विपर्जय परिचालना विभाग अतिरिक्त मुख्य शासन सचिव सत्यव्रत साहू अध्यक्षता करिथिले। समीक्षा बैठक नु मिलिथिबार सूचना अनुसार खोर्धा बलांगीर रेलपथर लंबा 301 किलोमीटर होइथिबार बेले इतार भितरु 183 किलोमीटर रेललाइन काम सरिछे। एछन खाली 3 किलोमीटर 800 मीटर जमी अधिग्रहण करबार थी समस्या रही। नयागढ़ जिला 3.1 किलोमीटर और बौद्ध जिला 700 मीटर जमी अधिग्रहण बाकी रही। जमी अधिग्रहण थिबार समस्या आइबा 15 दिन भितरे समाधान करिकरि रेल लाइन तैयारी काम आगके नेबार के श्री साहू नयागढ़ और बौद्ध जिलापाल निर्देश दैछन। बीजेपी द्विदिनिया कार्यकारिणी बैठक आईवाकाल पूरी नहबा। बैठक ती राज्य बीजेपी सबु नेतृवृंद जोग देबार कार्यक्रम रही। इथिसबु सांसद विधायक सहित प्रभारी माने जोग देबे। इ कार्यक्रम ती बीजेपी राष्ट्रीय अध्यक्ष जेपी नड्डा जोग देकर दलर सांगठनिक स्थिति आर राइजे उन्नतिमूलक कार्यक्रम के नेकरी आलोचना करबे। उपमुख्यमंत्री प्रभाती परिडा मिशन मोड थी अपपुष्टि दूर करबार लक्ष्य थी सामिल हेबार लागि जिला समाज मंगल अधिकारी मानकु निर्देश दैछन। भुवनेश्वर थाने आज राज्य महिला और शिशु प्रतिष्ठान रहितबा गुटे समीक्षा बैठक थी श्रीमती परिडा जोग देगिरि राज्य तीव्र पुष्टिहीनता जिला मानकर उपरे खास ध्यान देगिरि सेमानकर पुष्टिहीनता मुक्त करबारके परामर्श दैछन। से कहिछन जे अधिकारी माने क्षेत्र परिदर्शन थी जाइकिरी खाद्य सामग्री गुणवत्ता नियमित भावे जांच करबे। इतार सहित आंगनबाड़ी कर्मी आर सहायिका मानकु नियमित तालीम देबे। सेंता छुआ मानकु फास्ट फूड देबार बदला पुष्टिकर खाद्य देबार विषय सचेतन करबार उपरे बैठक ती जोर दिया जाइथिला। कंधमाल सांसद सुकांत पाणिग्राही आज बौद्ध जिलापालंकर सम्मिलनी कक्षति भिन भिन विभाग आर जिलार उन्नयन कार्यर समीक्षा करिछन। भिन भिन विभाग तरफ चालीथिबार काम मानकु जल्दी आर धारी सम्याथि सारबार के सांसद श्री पाणिग्राही अधिकारी मानकु निर्देश दैथिले। इतार सहित नुआ प्रस्ताव देबार सहित केन्द्र आर राज्य सरकारंकर निर्वाचन प्रतिश्रुति आर जनहितकारी योजना मानकर सफल रूपायन लागि तत्पर हेकिरी काम करबार के से परामर्श दैथिले। शेषे मुखिया खबर फेरघाए। पुरी श्रीमंदिर भीतर रत्नभंडार आज फेरघाए खुला गला। अस्थायी स्ट्रंग रूम के नियागला सबु अलंकार। श्रीक्षेत्र पुरी न महाप्रुंकर आज हेउचे अधर्पणा नीति। आइबा काल हेबा नीलाद्री विजय। आइबा शनिवार दिन नीट यूजी प्रवेशिका परीक्षा फल बाहर करबार के एनटीए के निर्देश दिले सुप्रीमकोर्ट। आउर संबलपुर रेल फ्लाईओवर लागि 288.61 कोटी टंका मंजूर कला रेल मंत्रणालय। आज आंचलिक खबर इन शेष जुहार।